ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଓଡ଼ିଶା ଶିଳ୍ପକ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଣତ ହୋଇପାରିଛି କହିଲେ ମୁଖ୍ୟମନ୍ତ୍ରୀ। 27 ନୂତନ ଶିଳ୍ପ ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ। ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ଆଜି 1686 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ। ବ୍ୟବସାୟୀଙ୍କ କ୍ଷେତ୍ରରେ ଆଜିଠାରୁ UPI ଟ୍ରାନ୍ଜାକ୍ସନ୍ ସୀମା 10 ଲକ୍ଷ ଟଙ୍କାକୁ ବୃଦ୍ଧି ଏବଂ ଡିପ୍ଟେକ୍ ଓ ଯାନ୍ତ୍ରିକ ଉତ୍କର୍ଷତା ବିଷୟକୁ ନେଇ ଆଜି ପାଳନ କରାଯାଉଛି ଇଞ୍ଜିନିୟର୍ସ ଡେ। ରାଜ୍ୟ ସରକାରଙ୍କ ନୀତି ନିଷ୍ଠା ଉଦ୍ୟମ ବଳରେ ଓଡ଼ିଶା ଶିଳ୍ପକ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ OUET କୃଷି ଶିକ୍ଷା ସଦନ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ 27 ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂତନ ଶିଳ୍ପଗୁଡ଼ିକରେ 25,380 କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହାଦ୍ୱାରା 52,826 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜିକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ 27 ଜିଲ୍ଲାରେ ଶିଳ୍ପ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ରାଜ୍ୟକୁ ଶିଳ୍ପକ୍ଷେତ୍ରରେ ଏକ ସମ୍ଭାବନାର ରାଜ୍ୟରେ ପରିଣତ କରିବା ଦିଗରେ ପ୍ରୟାସ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ଗୋଟିଏ ଦିନରେ ଆମ ରାଜ୍ୟର 12 ଜିଲ୍ଲାରେ 27 ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ଏ କାର୍ଯ୍ୟକ୍ରମ ଆଜି କରାଯାଇଛି। 2 ବର୍ଷ ଭିତରେ ସବୁ ପ୍ରକଳ୍ପ ଗୁଡିକ କରେଇ ପାରିବା। ଏ ଯୋଉ 27 ପ୍ରକଳ୍ପ ସ୍ଥାପନ କରାଗଲା, ଏଥିରେ 25,000 କୋଟି ଟଙ୍କା ବିନିଯୋଗ କରାଯାଉଛି। ଏହାଦ୍ୱାରା ପ୍ରାୟ 52,000 ଯୁବକ ଯୁବତୀଙ୍କର ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଗତ 15 ମାସ ମଧ୍ୟରେ 269 ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା 5,60,000 କୋଟି ଟଙ୍କାର ପୁଞ୍ଜିନିବେଶ ଆସିବା ସହ 3,60,000 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପତ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଭୁବନେଶ୍ୱର Unit 3 ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆଜି ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗଦେଇ 7 ବିଭାଗ ପାଇଁ ମନୋନୀତ ହୋଇଥିବା 1,686 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। କୃଷି ବିଭାଗରେ 34 ଜଣଙ୍କୁ, ଅର୍ଥ ବିଭାଗରେ 61, ଜଳସମ୍ପଦ ବିଭାଗରେ 413, ଆଇନ ବିଭାଗରେ 37, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗରେ 23, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ 982 ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ 136 ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବାରିପଦାର ଶହୀଦ ସ୍ମୃତି ଭବନରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଶିକ୍ଷାନୀତି ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଲୋକସଭା ସାଂସଦ ନବଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। UPI ଟ୍ରାନ୍ଜାକ୍ସନ୍ ସୀମା ବ୍ୟବସାୟୀଙ୍କ କ୍ଷେତ୍ରରେ ଆଜିଠାରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା UPI ବ୍ୟବହାରକାରୀ ଉପଭୋକ୍ତାମାନେ ବଡ଼ ଦେଣନେଣ କରିପାରିବେ। ଏଥିସହ କ୍ୟାପିଟାଲ ମାର୍କେଟରେ ନିବେଶ ଓ ବୀମା ପ୍ରିମିୟମ୍ ଦେୟର ସୀମା 2 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। UPI ମାଧ୍ୟମରେ ଗହଣା କ୍ରୟର ସୀମା 1 ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ 2 ଲକ୍ଷ ଟଙ୍କା କରାଯାଇଛି। ମାତ୍ର ବ୍ୟକ୍ତିଠାରୁ ବ୍ୟକ୍ତି ବା ପର୍ସନ୍ ଟୁ ପର୍ସନ୍ ଦେୟର ଦୈନିକ ସୀମା 1 ଲକ୍ଷ ଟଙ୍କା ଅପରିବର୍ତ୍ତିତ ରହିଛି। ସେବା ଏବଂ ସୁଶାସନ ତଥା ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ କେନ୍ଦ୍ର ସରକାର ଜନକଲ୍ୟାଣ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଓ ପ୍ରଗତିର ଶାସନ ବ୍ୟବସ୍ଥା ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। କେନ୍ଦ୍ର ସରକାର ସବୁବେଳେ ଗରିବ, କୃଷକ, ଯୁବ ଏବଂ ମହିଳାଙ୍କ ବିକାଶ ପାଇଁ ବହୁବିଧ ଯୋଜନା ପ୍ରଣୟନ କରିବା ସହ ପ୍ରୟାସ ଜାରି ରଖିଛନ୍ତି। ସେବା ପର୍ବରେ ଏହି କ୍ରମରେ ଆଜି ପ୍ରସ୍ତୁତ କରୁଛୁ ବରଗଡ଼ ଜିଲ୍ଲାର ଚାଷୀମାନଙ୍କ ବିକାଶ କଥା। ଜିଲ୍ଲାରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଦୁଗ୍ଧ ଉତ୍ପାଦନ ଆଦି କ୍ଷେତ୍ରରେ ଜିଲ୍ଲାର ଚାଷୀମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ଲାଭ ପାଇପାରୁଛନ୍ତି। ଏଥିସହ ସେମାନଙ୍କ ଆର୍ଥିକ ବିକାଶ ହୋଇପାରୁଛି। ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
ରାଜ୍ୟର ସର୍ବାଧିକ ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିବା ବରଗଡ଼ ଜିଲ୍ଲାରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଭାରତ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ 2024 ବର୍ଷରେ ରେକର୍ଡ ସଂଖ୍ୟକ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇ ବରଗଡ଼ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ରାଷ୍ଟ୍ରୀୟ ପ୍ରାକୃତିକ କୃଷି ମିଶନ ଜରିଆରେ ବରଗଡ଼ ଜିଲ୍ଲାରେ 4000 ହେକ୍ଟର ଜମିରେ ଜୈବିକ ପଦ୍ଧତିରେ ଚାଷ ହେଉଛି। ପଦମପୁର, ପାଇକମାଲ ଓ ଝାରବନ୍ଦ ବ୍ଲକର 10,000 ଚାଷୀ ଏହି ଯୋଜନାରେ ସାମିଲ ହୋଇଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ 1,65,000 ଚାଷୀ 20ତମ କିସ୍ତି ପାଇଛନ୍ତି। ବରଗଡ଼ ଜିଲ୍ଲା କୁର୍ଲା ଗ୍ରାମର ସୁମନ୍ତ ପ୍ରଧାନ ଏ ସମ୍ପର୍କରେ ଆକାଶବାଣୀକୁ କହନ୍ତି।
ଗୋଟେ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପଇସା ମିଳୁଛି, ଆଉ ସେ ପଇସାଟା ପାଇବାର ଲାଗି ଆମକୁ ବହୁତ ସୁବିଧା ହଉଛି। ଯେତେବେଳେ ଦରକାର ଉଷୋ କଷା ସାର ଭୁତିଆର ଦେବାର ଲାଗି, ଆଉ ଏଇଟା ଆମେ 20ଟା କିସ୍ତି ପାଇସାରିଲୁଣ।
ବରଗଡ଼ରୁ ଆକାଶବାଣୀ ସମାଚାର ପାଇଁ ଉମେଶ ଚନ୍ଦ୍ର ବିଶ୍ୱାଳ।
ଦେଶରେ ଯନ୍ତ୍ରୀମାନଙ୍କ ଅବଦାନକୁ ସ୍ମରଣ କରି ଆଜି ଇଞ୍ଜିନିୟର୍ସ ଦିବସ ପାଳନ କରାଯାଉଛି। ସାର୍ ମୁଖ୍ୟମ କୁଣ୍ଡମ ବିଶ୍ୱେଶ୍ୱରାୟଙ୍କ ଜନ୍ମଦିବସ ଅବସରରେ ପ୍ରତିବର୍ଷ ସେପ୍ଟେମ୍ବର ମାସ 15 ତାରିଖକୁ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଇଥାଏ। ସାର୍ ବିଶ୍ୱେଶ୍ୱରାୟ ତାଙ୍କର ନିଷ୍ଠା, କାର୍ଯ୍ୟଦକ୍ଷତା, ସାଧୁତା, କାର୍ଯ୍ୟକୁଶଳତା ଏବଂ ସମୟାନୁବର୍ତ୍ତିତା ପାଇଁ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିଲେ। 1955 ଭାରତ ସରକାର ତାଙ୍କୁ ଭାରତରତ୍ନ ଉପାଧିରେ ଭୂଷିତ କରିଥିଲେ। ଡିପ୍ଟେକ୍ ଓ ଯାନ୍ତ୍ରିକ ଉତ୍କର୍ଷତା ଭାରତର ଟେକ୍ଏଡ୍କୁ ଆଗକୁ ବଢ଼ାଇବା ବିଷୟକୁ ନେଇ ଆଜି ଏହି ଦିବସ ପାଳନ କରାଯାଉଛି। ଇଞ୍ଜିନିୟର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ ବିଶ୍ୱେଶ୍ୱରାୟଙ୍କ ଅବଦାନକୁ ସ୍ମରଣ କରିଛନ୍ତି। ଇଞ୍ଜିନିୟରମାନଙ୍କ ସୃଜନଶୀଳତା ଓ ଦୃଢ଼ ସଂକଳ୍ପ ମାଧ୍ୟମରେ ନିରନ୍ତର ନୂତନ ଆବିଷ୍କାର ହେଉଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଦୂରଦର୍ଶନ ଆଜି ସଫଳ ଜୟଯାତ୍ରାର 66 ବର୍ଷ ପୂରଣ କରିଛି। 1969 ସେପ୍ଟେମ୍ବର ମାସ ଆଜିର ଦିନରେ ଭାରତରେ ଦୂରଦର୍ଶନ ଜରିଆରେ ପ୍ରସାରଣର ନୂତନ ଯୁଗ ଆରମ୍ଭ ହୋଇଥିଲା। 1975 ପର୍ଯ୍ୟନ୍ତ ଦୂରଦର୍ଶନ ଆକାଶବାଣୀର ଏକ ଅଂଶ ଭାବେ କାର୍ଯ୍ୟ କରୁଥିଲା। 1976 ଏପ୍ରିଲ 1 ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର ୱିଙ୍ଗ ଭାବେ ଦୂରଦର୍ଶନ କାର୍ଯ୍ୟ କରିବା ସହ ପରେ ପ୍ରସାର ଭାରତୀ ଅଧୀନକୁ ଆସିଥିଲା। ଆଜିର ଦିନରେ ଦୂରଦର୍ଶନ ଭାରତର ବୃହତ୍ ପ୍ରସାରଣକାରୀ ସଂସ୍ଥା ଭାବେ ଖ୍ୟାତି ଅର୍ଜନ କରିଛି। ସଂଖ୍ୟାଧିକ ଷ୍ଟୁଡିଓ ଓ ଟ୍ରାନ୍ସମିଟର ଜରିଆରେ ଦେଶର ସବୁ ଭାଗରେ ଦୂରଦର୍ଶନର ପ୍ରସାରଣ ପହଞ୍ଚପାରିଛି। ଏକସଙ୍ଗେ ଟେଲିଭିଜନ, ଅନ୍ଲାଇନ୍, ମୋବାଇଲ୍ ସେବାରେ ଉଭୟ ଗ୍ରାମାଞ୍ଚଳ, ସହରାଞ୍ଚଳ ଓ ଅନ୍ତର୍ଜାତୀୟ ସ୍ତରରେ ଦୂରଦର୍ଶନର ପ୍ରସାରଣ ଉପଲବ୍ଧି ହେଉଛି। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତିକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ସବ୍ କମିଟି ଗଠନ କରାଯାଇଛି। ଏହି କମିଟିରେ ମୋଟ 18 ଜଣ ସଦସ୍ୟ ଅଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦ ପ୍ରଯୁକ୍ତ ଅଧ୍ୟକ୍ଷ ରହିଥିବାବେଳେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ନିମନ୍ତ୍ରିତ ପଦ ପ୍ରଯୁକ୍ତ ସଭ୍ୟ, ଶ୍ରୀମନ୍ଦିର ନୀତି ପ୍ରଶାସକ ପଦ ପ୍ରଯୁକ୍ତ ଆବାହକ ଭାବେ ରହିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର କାର୍ତ୍ତିକ ମାସରେ ରାଇ ଦାମୋଦର ବ୍ରତ ପାଳନ କରିବା ପାଇଁ ରାଜ୍ୟ ସରକାର ହବିଷ୍ୟାଳିମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ଚଳିତ ବର୍ଷ ଏହି ବ୍ରତ ପାଳନ ପାଇଁ ଆଗ୍ରହୀ ହବିଷ୍ୟାଳିମାନେ ଆସନ୍ତା 19 ତାରିଖ ଦିନ ସକାଳ 10ଟାରୁ ଅନ୍ଲାଇନ୍ ମାଧ୍ୟମରେ ନାମ ପଞ୍ଜୀକରଣ କରିପାରିବେ। ଇ ଡିଷ୍ଟ୍ରିକ୍ .odisha.gov.in ମାଧ୍ୟମରେ ନିଜ ନାମ ପଞ୍ଜୀକରଣ କରିପାରିବେ ବୋଲି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କ ରହଣି, ଶ୍ରୀଜୀଉଙ୍କ ଦର୍ଶନ, ମହାପ୍ରସାଦ ସେବନ ପାଇଁ ସହାୟତା କରାଯାଉଛି। ଶାରଦୀୟ ଦୁର୍ଗାପୂଜାର 16 ଉପଚାର ନୀତିର ଆଜି ଦ୍ୱିତୀୟ ଦିନରେ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ମା'ଙ୍କର ପୂଜା ଚାଲିଛି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଥିବା ମା' ଜୟଦୁର୍ଗାଙ୍କ ନିକଟରେ 16 ଉପଚାର ପୂଜାର୍ଚ୍ଚନା ନୀତିକାନ୍ତି ଆରମ୍ଭ ହୋଇଛି। ଦେବୀଙ୍କ ପୂଜାରେ ମଙ୍ଗଳା ଆଳତୀ, ହଳଦୀ ପଞ୍ଚାମୃତ ସ୍ନାନ, ଚଣ୍ଡିପାଠ ଆଦି ଅନୁଷ୍ଠିତ ହେଉଛି। ମା' କଟକ ଚଣ୍ଡୀଙ୍କ ପୀଠରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ନୟାଗଡ଼ ଜିଲ୍ଲାରେ ସେବାପକ୍ଷ ତଥା ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ବୁଧବାରଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାରା ରୋପଣ କରାଯିବାକୁ ବୈଠକରେ ସ୍ଥିର ହୋଇଛି। ପାଣିପାଗ, ବଙ୍ଗୋପସାଗରରେ ଆସନ୍ତା 19 ତାରିଖ ସୁଦ୍ଧା ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶା ଶିଳ୍ପକ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଣତ ହୋଇପାରିଛି କହିଲେ ମୁଖ୍ୟମନ୍ତ୍ରୀ। 27ଟି ନୂତନ ଶିଳ୍ପ ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ। ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ଆଜି 1686 ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ। ବ୍ୟବସାୟୀଙ୍କ କ୍ଷେତ୍ରରେ ଆଜିଠାରୁ UPI ଟ୍ରାନ୍ଜାକ୍ସନ୍ ସୀମା 1,00,000 ଟଙ୍କାକୁ ବୃଦ୍ଧି ଏବଂ ଡିପ୍ଟେକ୍ ଓ ଯାନ୍ତ୍ରିକ ଉତ୍କର୍ଷତା ବିଷୟକୁ ନେଇ ଆଜି ପାଳନ କରାଯାଉଛି ଇଞ୍ଜିନିୟର୍ସ ଡେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।